आकाशवाणी। ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଗୁଜରାଟ ଗସ୍ତର ପ୍ରଥମ ଦିନରେ ଆଜି ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ବିହାରରେ ନିର୍ବାଚନୀ ପ୍ରଚାରରେ ରାଜ୍ୟର ଭବିଷ୍ୟତ ପାଇଁ ସେମାନଙ୍କର ପ୍ରଥମ ଭୋଟ୍ ଦେବାକୁ ଆହ୍ୱାନ ଦେଲେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି। ଦ୍ୱାଦଶ ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ଲସ୍ ବୈଠକରେ ଯୋଗ ଦେବା ପାଇଁ ଦୁଇଦିନିଆ ମାଲେସିଆ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ। ଆଫଗାନିସ୍ତାନ ସହ ସୀମାରେ ଉତ୍ତେଜନା ପରେ ପାକିସ୍ତାନରେ ନିତ୍ୟ ବ୍ୟବହାର ସାମଗ୍ରୀର ଦର ଆକାଶଛୁଆଁ। ଏବଂ ଆଇସିସି ଦିନିକିଆ ମହିଳା ବିଶ୍ୱକପ୍ କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ଆଜି ଭାରତକୁ 349 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଅଷ୍ଟ୍ରେଲିଆ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର କେବାଡିଆର ଏକତାନଗରଠାରେ 1,140 କୋଟିରୁ ଅଧିକ ଟଙ୍କାର ଭିତ୍ତିଭୂମି ତଥା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ଶ୍ରୀ ମୋଦି ରାଜପିପିଲାଠାରେ ବିର୍ସାମୁଣ୍ଡା ଆଦିବାସୀ ବିଶ୍ୱବିଦ୍ୟାଳୟ, ବାମନ ବୃକ୍ଷ ବାଟିକା, ଇ ବସ୍ ଚାର୍ଜିଂ ଡିପୋ ଏବଂ 25 ଇଲେକ୍ଟ୍ରିକ୍ ବସ୍ର ଶୁଭାରମ୍ଭ କରିବା ସହ ରୟାଲ୍ କିଙ୍ଗଡମ୍ ଅଫ୍ ଇଣ୍ଡିଆ ମ୍ୟୁଜିୟମ୍, କ୍ରୀଡ଼ା କମ୍ପ୍ଲେକ୍ସ, ଜେଟି ବିକାଶ ଏବଂ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ନିକଟରେ ଟ୍ରାଭେଲେଟର ଆଦିର ଶିଳାନ୍ୟାସ କରିଛନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାସୁମନ ଅର୍ପଣ କରିବେ। ଏକତା ଦିବସ ଶପଥପାଠ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯୋଗଦେବା ସହ ଏକତା ଦିବସ ପରେଡ୍ରେ ମଧ୍ୟ ଭାଗ ନେବେ। ଚଳିତ ବର୍ଷ ସୀମା ସୁରକ୍ଷା ବଳ ମାର୍ଚିଂ କଣ୍ଟିଜେଣ୍ଟର ଭାରତୀୟ ମୂଳ ରାମପୁର ହାଉଣ୍ଡସ୍ ଏବଂ ମୁଧଲ ହାଉଣ୍ଡସ୍ କୁକୁର ସାମିଲ ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆରମ୍ଭ 7.0ର ଶୁଭାରମ୍ଭ କରି 100ତମ ଫାଉଣ୍ଡେସନ କୋର୍ସର ପ୍ରଶିକ୍ଷାର୍ଥୀଙ୍କ ସହ ବାର୍ତ୍ତାଳାପ କରିବେ। ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସାଧାରଣ ସଭା ଏବଂ ର୍ୟାଲି ଜରିଆରେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ଲାଗି ଭୋଟରମାନଙ୍କୁ ଆକୃଷ୍ଟ କରାଯାଉଛି। ଆଜି ଦ୍ୱିତୀୟ ସ୍ତର ଲାଗି ନିର୍ବାଚନୀ ପ୍ରଚାରରେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଜାଫରପୁର ଏବଂ ଛାପ୍ରାଠାରେ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିହାରରେ ପୂର୍ବ ସରକାରଗୁଡ଼ିକ ଜଙ୍ଗଲରାଜ ଜରିଆରେ ଶିଳ୍ପ ଏବଂ ଔଦ୍ୟୋଗିକ କେନ୍ଦ୍ରଗୁଡ଼ିକୁ ନଷ୍ଟ କରିଦେଇଛନ୍ତି। ଶ୍ରୀ ମୋଦି ଏହି ଅବସରରେ ପ୍ରଥମଥର ପାଇଁ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିବା ଭୋଟରମାନଙ୍କୁ ବିହାରର ଭବିଷ୍ୟତ ପାଇଁ ନିଜର ପ୍ରଥମ ଭୋଟ୍ ଦେବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ସୁଶାସନ ପାଇବା ସମସ୍ତ ନାଗରିକଙ୍କ ମୌଳିକ ଅଧିକାର। ବିକଶିତ ବିହାର ଗଠନ ଏବଂ ଜଙ୍ଗଲରାଜରୁ ମୁକ୍ତି ଲାଗି ଆଗାମୀ ନିର୍ବାଚନ ଏକ ସୁଯୋଗ ବୋଲି ସେ କହିଛନ୍ତି।
ବିହାର କା ଏ ଚୁନାଓ ୟହାଁ କେ ନୌଜବାନ ବେଟେ ବେଟିଓଁ କେ ଭବିଷ୍ୟ କେ ଲିଏ ଜୋ ପହଲି ବାର ଭୋଟ ଦେନେ ଜା ରହେ ହୈଁ ଉନକେ ଲିଏ ବହୁତ ମହତ୍ୱପୂର୍ଣ୍ଣ ହୈ। ମୈଁ ସଭି ନୌଜବାନୋଁ ସେ କହିନା ଚାହତା ହୁଁ, ସଭି ମତଦାତାଓଁ ସେ କହିନା ଚାହତା ହୁଁ, ଆପକୋ ଅପନେ ଭୋଟ କି ତାକତ ପହଚାନନୀ ହୈ। ଆପକେ ମାତା ପିତା କେ ଏକ ଭୋଟ କି ତାକତ କ୍ୟା ଥି, ମୈଁ ଆଜ ଆପକୋ ବତାନା ଚାହତା ହୁଁ।
ତୁଷ୍ଟିକରଣ ରାଜନୀତି କରୁଥିବା ରାଜନୈତିକ ଦଳଗୁଡ଼ିକୁ ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି ଭୋଟ୍ ବ୍ୟାଙ୍କ ସୃଷ୍ଟି କରି ସେହି ରାଜନୈତିକ ଦଳଗୁଡ଼ିକ ବିହାରର ବିନାଶ କରୁଛନ୍ତି।
ଇତିହାସ ବିହାର କି ଯୁବା ବିହାର କି ମହିଳା ବିହାର କା କିସାନ ବିଶ୍ୱାସ କା ମଛୱାରା ବନା ରହା ୟେ ଆରଜେଡି କଂଗ୍ରେସ ବାଲେ ବିହାର କେ ଲୋକ କି ବୌଦ୍ଧିକ କ୍ଷମତା କୁ କମ ଆଙ୍କନେ କା ପାପ କର ରହେ ହୈଁ। ମୈଁ ଜାଣତା ହୁଁ ବିହାର କେ ଲୋକ ଆରଜେଡି କଂଗ୍ରେସ କେ ଜାଁସେ ମେ ନହିଁ ଆଏଙ୍ଗେ, ଫିର ଏକ ବାର ଏନଡିଏ ସରକାର ବନାଏଙ୍ଗେ।
ଆଜି ମୁଜାଫରପୁରରେ ପ୍ରଥମ ର୍ୟାଲିକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି ବିହାରବାସୀଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜଳସେଚନ କ୍ଷେତ୍ରରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ସୁନିଶ୍ଚିତ କରିବା ଲାଗି ଏନଡିଏ ପ୍ରତିଶ୍ରତିବଦ୍ଧ। ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏକ ପ୍ରମୁଖ ସାମୁଦ୍ରିକ କେନ୍ଦ୍ର ହେବାକୁ ଯାଉଛି। ଏହା କେବଳ ଏକ ସଂଯୋଗୀକରଣ ନୁହେଁ, ବରଂ ମୂଲ୍ୟଯୁକ୍ତ ସେବା, ସବୁଜ ଜାହାଜ ପରିବହନ ପଦକ୍ଷେପ ଏବଂ ଶିଳ୍ପ ଅନୁକୂଳ ନୀତି ସମ୍ବଳିତ ଢାଞ୍ଚା ପ୍ରଦାନ କରିବ। ସାମୁଦ୍ରିକ କ୍ଷେତ୍ରରେ ନିବେଶ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ଦେଶ ଉଭା ହୋଇଛି ବୋଲି ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି। ସାମୁଦ୍ରିକ ନିବେଶ କ୍ଷେତ୍ରରେ ଭାରତର ବନ୍ଦରଗୁଡ଼ିକର ପ୍ରଦର୍ଶନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦ୍ୱାଦଶ ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ଲସ୍ ବୈଠକରେ ଯୋଗଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମାଲେସିଆର କୁଆଲାଲମ୍ପୁରକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି। ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ଆଲୋଚନା କରିବେ। ଏହା ପୂର୍ବରୁ ଆସନ୍ତାକାଲି ମାଲେସିଆ ଅଧ୍ୟକ୍ଷତାରେ ଆସିଆନ୍ ଭାରତ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱିତୀୟ ଅନୌପଚାରିକ ବୈଠକକୁ ମଧ୍ୟ ସେ ସମ୍ବୋଧିତ କରିବେ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବୈଠକରେ ଉଦ୍ଦେଶ୍ୟ ହେଉଛି ଆସିଆନ୍ ସଦସ୍ୟ ରାଷ୍ଟ୍ର ଏବଂ ଭାରତ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ସୁଦୃଢ଼ କରିବା। ଗସ୍ତକାଳରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଆସିଆନ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଆମେରିକା ସହ ମୁକ୍ତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବା ଲାଗି ଉଭୟ ଆମେରିକା ଓ ଭାରତ ମଧ୍ୟରେ ଆଲୋଚନା ଜାରି ରହିଛି। ଆଜି ଅପରାହ୍ନରେ ଗଣମାଧ୍ୟମକୁ ସମ୍ବୋଧିତ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଉଭୟ ପକ୍ଷ ଏହି ପ୍ରସଙ୍ଗରେ ଆଲୋଚନା ଜାରି ରଖିଛନ୍ତି। ସେ କହିଛନ୍ତି ରୁଷୀୟ ତୈଳ ରପ୍ତାନୀକାରୀ କମ୍ପାନୀଗୁଡ଼ିକ ଉପରେ ଆମେରିକାର ପ୍ରତିବନ୍ଧକ ଲାଗୁ ହେବା ପରେ ଭାରତୀୟ ତୈଳ କମ୍ପାନୀଗୁଡ଼ିକ ଏହାର ପ୍ରଭାବ ନେଇ ଅନୁଧ୍ୟାନ କରୁଛନ୍ତି। ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତ ତା'ର 140 କୋଟି ଲୋକଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ଉତ୍ସରୁ ସୁଲଭ ଶକ୍ତି ଗ୍ରହଣ କରିବାର କ୍ଷମତା ରଖିଛି।
जहां तक अमरीकी सैंक्शंस का सवाल है जो उन्होंने रशियन कंपनीज के ऊपर लगाया है, इसको हम लोग अभी किस प्रकार से हमारे ऊपर उसकी इम्पैक्ट होगी, इस बात को हम लोग अभी उसकी अध्ययन कर रहे हैं। बाजार में जो डायनेमिक्स है, जो उथल पुथल है, उसको लेते हुए हम आगे बढ़ते हैं और हमारा जो खुद ईंधन खरीदने का जो सोर्सिंग का जो अप्रोच है, उसमें जो हमारे लोग हैं जिनको ईंधन देना है और सस्ते दाम पे मुहैया कराना है, ऐसे दाम पे मुहैया कराना है कि उनकी जरूरतें उनको मिल सके, ये हमारे जो 140 करोड़ लोग उनके जरूरतों को देखते हुए लिया जाता।
ପାକିସ୍ତାନ ଆଫଗାନିସ୍ତାନ ସମ୍ପର୍କରେ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଆଫଗାନିସ୍ତାନ ତା'ର ନିଜ ସୀମା ମଧ୍ୟରେ ସାର୍ବଭୌମତ୍ୱ ବଜାୟ ରଖିବା ପ୍ରକ୍ରିୟାକୁ ପାକିସ୍ତାନ ଗ୍ରହଣ କରିପାରୁ ନାହିଁ। ସୀମାପାର ଆତଙ୍କବାଦ ସୃଷ୍ଟି କରି ପାକିସ୍ତାନ ସୃଷ୍ଟି କରୁଥିବା ସମସ୍ୟା ଆଦୌ ଗ୍ରହଣୀୟ ବୋଲି ସେ କହିଛନ୍ତି। ଆଫଗାନିସ୍ତାନ ସହିତ ସୀମା ଉତ୍ତେଜନା ଯୋଗୁଁ ଗତ 2 ସପ୍ତାହ ଧରି ପାକିସ୍ତାନର ରାଓ୍ୱଲପିଣ୍ଡି ଓ ଇସ୍ଲାମାବାଦରେ ଥିବା ବଜାରଗୁଡ଼ିକରୁ ଆମଦାନୀ ଓ ରପ୍ତାନୀ ବନ୍ଦ ରହିଥିବାରୁ ସେଠାରେ ପନିପରିବା, ଫଳମୂଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନୀ ସେନା ଆଫଗାନିସ୍ତାନରେ ସୀମାପାର ଅପରେସନ୍ କରିବା ପରେ ଉଭୟ ଦେଶ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇବା ସହ ଗତ ସୋମବାର ଦିନ ତୁର୍କୀରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀ ମଧ୍ୟରେ ଆଲୋଚନା ବିଫଳ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ପନିପରିବା ଏବଂ ଫଳର ମୂଲ୍ୟ ଅତ୍ୟଧିକ ଭାବେ ବୃଦ୍ଧି ପାଇଛି। ପାକିସ୍ତାନରେ ବନ୍ୟା ଯୋଗୁଁ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ଫସଲ କ୍ଷତି ହେବା ଫଳରେ ପରିସ୍ଥିତି ଆହୁରି ଜଟିଳ ହୋଇଛି। ବିହାର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ କହିଛନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶକୁ ଏକତ୍ର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଭାରତରେ ଗଡ଼ଜାତ ରାଜ୍ୟଗୁଡ଼ିକର ଶାନ୍ତିପୂର୍ଣ୍ଣ ଏକତ୍ରୀକରଣକୁ ସୁନିଶ୍ଚିତ କରିବା ପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ଦିଲ୍ଲୀ ବିଧାନସଭାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ଭାରତର ଏକତ୍ରୀକରଣ ଦିଗରେ ତାଙ୍କର ମୂଲ୍ୟବାନ ଅବଦାନ ଉପରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଶ୍ରୀ ଖାଁ ଏହା କହିଛନ୍ତି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓର ମହାନିର୍ଦ୍ଦେଶକ ଡକ୍ଟର ବିକେ ଦାସ କହିଛନ୍ତି ଭାରତ ଉନ୍ନତ ସାମରିକ ପ୍ରଯୁକ୍ତି ବିଦ୍ୟାରେ ଏକ ବିକଶିତ ଶକ୍ତି ଭାବେ ଉଭା ହୋଇଛି। ଆଜି ବେଙ୍ଗାଲୁରୁରେ ଏକ ଶିଳ୍ପ ଅଂଶୀଦାର ସମ୍ମିଳନୀକୁ ଉଦ୍ବୋଧନ ଦେଇ ଡକ୍ଟର ଦାସ କହିଛନ୍ତି ପ୍ରଯୁକ୍ତି ବିଦ୍ୟାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ ଲାଗି ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ ପାଇଁ କ୍ଷେପଣାସ୍ତ୍ର, ରାଡାର, ସେମିକଣ୍ଡକ୍ଟର ଏବଂ ଚିପ୍ସ, ମାଇକ୍ରୋୱେଭ୍ସ ଏବଂ ଲେଜର ଓ ଡ୍ରୋନ୍ କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରାଯାଉଛି। ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ର ଦ୍ୱିତୀୟ ସେମିଫାଇନାଲ୍ରେ ଆଜି ଅଷ୍ଟ୍ରେଲିଆ ଭାରତକୁ 349 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ନଭୀ ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ ସ୍ପୋର୍ଟସ୍ ଏକାଡେମୀରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ଦଳ 49 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 338 ରନ୍ ସ୍କୋର କରିଛି। ଗତକାଲି ଦକ୍ଷିଣ ଆଫ୍ରିକା 125 ରନ୍ରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଗୁଜରାଟ ଗସ୍ତର ପ୍ରଥମ ଦିନରେ ଆଜି ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ବିହାରରେ ନିର୍ବାଚନୀ ପ୍ରଚାରରେ ରାଜ୍ୟର ଭବିଷ୍ୟତ ପାଇଁ ସେମାନଙ୍କର ପ୍ରଥମ ଭୋଟ୍ ଦେବାକୁ ନୂଆ ଭୋଟରଙ୍କୁ ଆହ୍ୱାନ ଦେଲେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି। ଦ୍ୱାଦଶ ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ଲସ୍ ବୈଠକରେ ଯୋଗଦେବା ପାଇଁ ଦୁଇଦିନିଆ ମାଲେସିଆ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ। ଆଫଗାନିସ୍ତାନ ସୀମାରେ ଉତ୍ତେଜନା ପରେ ପାକିସ୍ତାନରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ। ଏବଂ ଆଇସିସି ଦିନିକିଆ ମହିଳା ବିଶ୍ୱକପ୍ କ୍ରିକେଟ୍ର ଦ୍ୱିତୀୟ ସେମିଫାଇନାଲ୍ରେ ଆଜି ଭାରତକୁ 349 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଅଷ୍ଟ୍ରେଲିଆ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।